ଜହନ ତିନି ପର୍ବ ଉଣେଇଶ ପଦରୁ ଏକୋଇଶ ପଦ, ଜହନ ଆଠ ପର୍ବ ବାର ପଦ, ପ୍ରଥମ ଜହନ ଏକ ପର୍ବ ପାଞ୍ଚ ପଦରୁ ସାତ ପଦ। ଫଟୁ ନମ୍ବର ଛବିଶ। ଉକ୍ୟା ହିଣୁଆ ଯୀଶୁକେ ସତ୍ କରତ୍ତୋ ଆଗିଲେ ଜନାକ ଲୋକ ଫଟୁଏ ଦେହୁନାହେ, ରାଇତେ ହିଣତ ରହତୋ ଲୋକ ମୁହାଁ ହୁନ୍ ହୁନ୍ ଝୋଟୁନ୍ ପଡ଼ି ଦେ, ଆଉ କେତକ କି କେତକ ବେର ଖାଲେ ପଡ଼ୁନ୍ ଯାଇ ଦେ। କାହିଁ କାଜେ କି ଆପଲୁ ନେଂ ଉକ୍ୟା ନିହାଏ, ଆମ୍ହି ପ୍ରଭୁ ଯୀଶୁ ଖ୍ରୀଷ୍ଟକେ ଭରସା କରିଲେ ହୁନ୍ ଲୋକ ଉକ୍ୟାଏ ହିଣିଲୋ ଲୋକ ସେହେ ସମାନ। ଯୋନ୍ ଲୋକ ଦିନଚ ତରାସେ ହିଣତା ହେ ହୁନ୍ କୋକ୍ ଯାତା ହେ, ଯୋ ହୁନ୍ ଜାନୁକ ସକିଦେ, ହୁନ୍ ବାଟ ବିଗିଡ଼ିଲେ ବି ଖାଲେ ନ ପଡ଼ାଏ। ଯୀଶୁ ଗୋଠିଆଲୋ ମୁଇଁ ଦୁନିଆଚ ଉକ୍ୟା, ଯଦି ମାଚ ପାଛେ ଜୋନ୍ ଏତୋ ହୁନ୍ କେବେ ଅନ୍ଧାରେ ନିହିଡ଼ାଏ। ହୁନାକେ ସତ୍ କରତ ରହତ ଲୋକକେ ଆଗିଲକେ ଆଗିଲକେ ହିଣାଉନ୍ ନେତ କାଜେ ଆପଲୁ ସୁଦ ଆତ୍ମାକେ ପଠାଇ ଦେ।